ಯಸೈವ ಪಾದಂ ಬುಧಭಕ್ತಿ ಲಭ್ಯೋ ಪ್ರೇಮಾಭಿಧಾನ ಪರಮ ಪುರುಷಾರ್ಥ ತಸ್ಮೈ ಜಗನ್ ಮಂಗಳ ಮಂಗಳ ಚೈತನ್ಯ ಚಂದ್ರಾಯ ನಮೋ ನಮಸ್ತೆ ಚೈತನ್ಯ ಆನಂದ ಲೀಳಾಮಯ ವಿಗ್ರಹಾಯ ಹಿಮಾವದಿವ್ಯೋ ಛವಿ ಸುಂದರಾಯ ತಸ್ಮೈ ಮಹಾಪ್ರೇಮೋ ರಸ ಪ್ರದಾಯ ಚೈತನ್ಯ ಚಂದ್ರಾಯ ನಮೋ ನಮಸ್ತೆ ಚೈತನ್ಯ ಜನ್ನಾಪ್ತಂ ಕರ್ಮನಿಷ್ಠೈರ್ ನಚ ಸಮಧಿಗತಂ ದತ್ತಪಧ್ಯಾನ ಜೋಗೈರ್ ವೈರಾಗ್ಯೈಸ್ ತ್ಯಾಗಸ್ತತ್ತಸ್ತುತಿಭಿರಪಿ ನವಜತ ಕೀರ್ತಂಚಾಪಿ ಕೈಶ್ಚಿತ್ ಗೋವಿಂದ ಪ್ರೇಮ ಭಾದಂಗಪಿ ನಚ ಕಳಿತಂ ಜತ ರಹಸ್ಯಂ ಸಂಚ ನಾಮ್ನೈವ ಪ್ರಾದುರಾಸೀದ ಅವತರತಿ ಪರಿಜತ್ರತು ನೌಮಿ ಗೌರಂ ಕರ್ಮನಿಷ್ಠಾ ತಪಧ್ಯಾನ ಅಷ್ಟಾಂಗ ಜೋಗರೆ କିମ୍ବା ବୈରାଗ୍ୟସ୍ତବ କର୍ମତ୍ୟାଗରେ ଗୋବିନ୍ଦ ପ୍ରେମଶାଳୀମାନଙ୍କର ଯେଉଁ ଗୁଣତତ୍ଵ ଗୋଚର ଥିଲା ତାହା ଯେଉଁ ଗୌରଚନ୍ଦ୍ରଙ୍କର ଉଦୟରେ କେବଳ ନାମରେ ସେ ପ୍ରେମ ପ୍ରକାଶିତ ହେଲା ସେ ଗୌରଚନ୍ଦ୍ରଙ୍କୁ ପ୍ରଣାମ କରୁଛି ଚୈତନ୍ୟ ଚନ୍ଦ୍ରାୟ ନମ ନମସ୍ତେ ଚୈତନ୍ୟ ଚନ୍ଦ୍ରାୟ ନମ ନମସ୍ତେ ଚୈତନ୍ୟ ଚନ୍ଦ୍ରାୟ ନମ ନମସ୍ତେ ଏ ଚୈତନ୍ୟ ଚରିତା ଆମର ତ ଆଜି ଲୀଳା ଷଷ୍ଠ ପରିଚୟ
ଦୈତ ଆଚାର୍ଯ୍ୟ ଗୋସାଇର
ಶ್ರೀಲ ಕವಿರಾಜ ಗೋಸ್ವಾಮಿ ଭକ୍ତ ଭାବର ଗୁରୁତ୍ୱ ଗୌରବ ଗାନ କରୁଛନ୍ତି। ଭଗବାନଙ୍କର ଅସଂଖ୍ୟ ଅବତାର ଅଛନ୍ତି, ଅବତାର ଆଇ ଅସଂଖ୍ୟା ହରେ ସପ୍ତ ନିଧି ଦିନା ସମସ୍ତ ଅବତାର ଭକ୍ତ ଭାବ ଅଙ୍ଗୀକାର କରି କୃଷ୍ଣଙ୍କର ସେବା କରିବା ଅର୍ଥେ ଆସନ୍ତି, ସେ କଥା କହିଲେଣି ପୂର୍ବରୁ। ବର୍ତ୍ତମାନ ଏ ଶ୍ଳୋକମାନଙ୍କରେ ଶ୍ରୀ ଅଦ୍ୱୈତାଚାର୍ଯ୍ୟଙ୍କର କଥା କହୁଛନ୍ତି। ମୂଳ ଭକ୍ତ ଅବତାର ଶ୍ରୀ ସଂକର୍ଷଣ, ଭକ୍ତ ଅବତାର ତାହିଁ ଅଦ୍ୱୈତ ଗଣନ। ସଂକର୍ଷଣ ହେଉଛନ୍ତି ମୂଳ ଭକ୍ତ ଅବତାର, ଅଦ୍ୱୈତ ଏ ପ୍ରକାର ଅବତାରମାନଙ୍କ ମଧ୍ୟରେ ଗଣ୍ୟ। ଅଲ୍ ଦ ଶ୍ରୀ ଅଦ୍ୱୈତ ପ୍ରଭୁ ବିଲଙ୍ଗ୍ସ ଟୁ ଦି ବିଷ୍ଣୁ କ୍ୟାଟେଗୋରି, ଇ ଡିସ୍ପ୍ଲେସ୍ ଅର୍ ଭିଟର୍ ସେଫ୍ ଟୁ ଲର୍ଡ଼ ଚୈତନ୍ୟ ମହାପ୍ରଭୁ ଆଜ୍ ୱାନ୍ ଅଫ୍ ହିସ୍ ଆସୋସିଏଟ୍ସ। ଯଦିଓ ଅଦ୍ୱୈତ ପ୍ରଭୁ ବିଷ୍ଣୁ ତତ୍ତ୍ୱ ମଧ୍ୟରେ ଗଣ୍ୟ, ତଥାପି ସେ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ସେବକତ୍ଵ ପ୍ରଦର୍ଶନ କରନ୍ତି ତାଙ୍କର ଏକ ପାର୍ଷଦ ହିସାବରେ। ହେ ଲର୍ଡ ବିଷ୍ଣୁ ଆପିୟର୍ସ ଆଜ୍ ଏ ସର୍ଭିଟେର୍, ଇଜ୍ କଲ୍ଡ ଆନ୍ ଇନକ୍ଲିନେସନ୍ ଅଫ୍ ଏ ଡିଭୋଟି ଅଫ୍ ଲର୍ଡ କ୍ରିଷ୍ଣ। ଯେତେବେଳେ ଭଗବାନ ବିଷ୍ଣୁ ଏକ ସେବକ ବା ଭକ୍ତ ରୂପରେ ଆବିର୍ଭୂତ ହୁଅନ୍ତି, ସେତେବେଳେ ତାହାଙ୍କୁ ଭଗବାନ କୃଷ୍ଣଙ୍କର ଏକ ଭକ୍ତ ଅବତାର ବୋଲି କୁହାଯାଏ। ଶ୍ରୀ ସଂକର୍ଷଣ ଇଜ୍ ଆନ୍ ଇନକର୍ନେସନ୍ ଅଫ୍ ବିଷ୍ଣୁ ଇନ୍ ଦି ସ୍ପିରିଚୁଆଲ୍ ସ୍କାଏ ନୋନ୍ ଆଜ୍ ଦି ଗ୍ରେଟର ବୈକୁଣ୍ଠ, ଇଜ୍ ଦି ଚିଫ୍ ଅଫ୍ ଦି କ୍ୱାଡ୍ରୁପଲ୍ ଇନକର୍ନେସନ୍ସ ଆଣ୍ଡ ଇଜ୍ ଅରିଜିନାଲ୍ ଇନକର୍ନେସନ୍ ଅଫ୍ ଏ ଡିଭୋଟି। ସଂକର୍ଷଣ ଯିଏକି ଭଗବାନ ବିଷ୍ଣୁଙ୍କର ଏକ ଅବତାର, ଯିଏକି ଗ୍ରେଟର ମହାନ ବୈକୁଣ୍ଠ ସେ ଚିତ୍ ଜଗତରେ ଅଛନ୍ତି, ସେ ସଂକର୍ଷଣ ଯେଉଁ ଚତୁର୍ଭୁଜ ବିସ୍ତାର ଅଛି ଭଗବାନଙ୍କର, ସେ ଚତୁର୍ଭୁଜ ବିସ୍ତାର ପ୍ରଧାନ, ସେ ଏକ ଭକ୍ତ ରୂପରେ ଆସନ୍ତି। ଲର୍ଡ ମହାବିଷ୍ଣୁ ଇଜ୍ ଲାଇଂ ଇନ୍ ଦି କଜାଲ ଓସେନ୍ ଇଜ୍ ଆନାଦର ମ୍ୟାନିଫେଷ୍ଟେସନ୍ ଅଫ୍ ସଂକର୍ଷଣ। ଶ୍ରୀ ମହାବିଷ୍ଣୁ ଯିଏକି କାରଣ ସାଗରରେ ଶୟନ କରିଛନ୍ତି, ସେ ସଂକର୍ଷଣର ଏକ ପ୍ରକାଶ। ଇଜ୍ ଦି ଅରିଜିନାଲ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍ ଗ୍ଲାନ୍ସେସ୍ ଓଭର୍ ଦି ମେଟେରିଆଲ୍ ଆଣ୍ଡ ଫିସ୍ ଆଣ୍ଡ କଜ୍ ଦି କସ୍ମିକ ମ୍ୟାନିଫେଷ୍ଟେସନ୍। ସେ ମହାବିଷ୍ଣୁ ମାୟା ଉପରେ ଇକ୍ଷଣ କରନ୍ତି, ଯାହା ଯୋଗୁଁ ଏ ଭୌତିକ ପ୍ରକାଶ ହେଉଛି। ଅଦ୍ୱୈତ ପ୍ରଭୁ ଇଜ୍ ଆକ୍ସେପ୍ଟେଡ୍ ଆଜ୍ ଏ ଇନକର୍ନେସନ୍ ଅଫ୍ ମହାବିଷ୍ଣୁ। ଅଦ୍ୱୈତ ପ୍ରଭୁ ସେ ମହାବିଷ୍ଣୁଙ୍କର ଏକ ଅବତାର ଉପରେ ମଧ୍ୟ ଗୃହୀତ ହୁଅନ୍ତି। ଅଲ୍ ଦି ପ୍ଲେନାରୀ ମ୍ୟାନିଫେଷ୍ଟେସନ୍ସ ଅଫ୍ ସଂକର୍ଷଣ ଆର୍ ଇନଡାଇରେକ୍ଟ ଏକ୍ସପ୍ରେନ୍ସନ୍ସ ଅଫ୍ ଲର୍ଡ଼ କ୍ରିଷ୍ଣ। ସଂକର୍ଷଣଙ୍କର ଯେତେ ବିସ୍ତୃତାଂଶ ଅଛନ୍ତି ସେମାନେ ସମସ୍ତେ ହିଁ ପରୋକ୍ଷ ଭାବରେ ଭଗବାନ କୃଷ୍ଣଙ୍କର ବିସ୍ତାର। ଅଦ୍ୱୈତ ଆଚାର୍ଯ୍ୟ ଗୋସାଇଁର ମହିମା ଅପା, ଯାହାର ହୁଙ୍କାର କହିଲ ଚୈତନ୍ୟ ଅବତା। ଅଦ୍ୱୈତ ଆଚାର୍ଯ୍ୟଙ୍କର ମହିମା ଅପାର, ସେ ଅଦ୍ୱୈତଙ୍କର ହୁଙ୍କାରରେ ନାଡ଼ାର ହୁଙ୍କାରରେ ଶ୍ରୀମନ୍ ମହାପ୍ରଭୁ ଅବତୀର୍ଣ୍ଣ ହୋଇଥିଲେ। ସଂକୀର୍ତ୍ତନ ପ୍ରଚାରିଆ ସବ ଜଗତ ତାରିଲ, ଅଦ୍ୱୈତ ପ୍ରସାଦ ଲୋକ ପ୍ରେମ ଧନ ପାଇଲ। ସେ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁଙ୍କର କୃପାରୁ ପ୍ରେମଧନ ସମସ୍ତେ ପାଇଲେ। ସେ ଅଦ୍ୱୈତ ଆଚାର୍ଯ୍ୟ ସଂକୀର୍ତ୍ତନ ପ୍ରଚାର କରି ସମସ୍ତ ଜଗତ ଉଦ୍ଧାର କରିଛନ୍ତି। ଅଦ୍ୱୈତ ମହିମା ଅନନ୍ତ କିଏ ପାରେ କହିତେ, ସେଇ ଲିଖି ଯେଇ ଶୁନି ମହାଜନ ହୋଇତେ। ଶ୍ରୀଲ କବିରାଜ ଗୋସ୍ୱାମୀ କହୁଛନ୍ତି ଅଦ୍ୱୈତ ପ୍ରଭୁଙ୍କର ଅପାର ମହିମା, ତାହା କିଏ କହିପାରିବେ କି। ମୁଁ ଯାହା ମହାଜନମାନଙ୍କ ମୁଖରୁ, ପ୍ରାମାଣିକ ଅଧିକାରୀମାନଙ୍କ ମୁଖରୁ ଶ୍ରବଣ କରିଛି ତାହିଁ ଲେଖୁଛି। ଆଚାର୍ଯ୍ୟ ଚରଣେ ମୋର କୋଟି ନମସ୍କାର, ଇଥେ କିଛୁ ଅପରାଧ ନାଲୋ ବ୍ୟାମାର। ଶ୍ରୀଲ କବିରାଜ ଗୋସ୍ୱାମୀ ସେ ଅଦ୍ୱୈତ ଆଚାର୍ଯ୍ୟଙ୍କର ପଦାରବିନ୍ଦରେ କୋଟି ନମସ୍କାର ଅର୍ପଣ କରୁଛନ୍ତି ଏବଂ ଏଥିରେ କିଛି ଅପରାଧ ଗ୍ରହଣ କରିବେ ନାହିଁ ବୋଲି ଅନୁରୋଧ କରୁଛନ୍ତି। ତୁମାର ମହିମା କୋଟି ସମୁଦ୍ର ଅଗାଧ ତାହାର ଇୟତା କହି ଏ ବଡ଼ ଅପରାଧ। ହେ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁ, ଆପଣଙ୍କର ମହିମା କୋଟି ସମୁଦ୍ର କହି ଅଗାଧ ତାହାର କଳନା କରିହେବ ନା। ତାହାର ଇୟତା କହି ଏ ବଡ଼ ଅପରାଧ। ଆପଣଙ୍କର ସେ ମହିମାକୁ ଯଦି କେହି ମାପି ବସିବେ ତାହେଲେ ସେ ବଡ଼ ଅପରାଧ କରିବେ। ଜୟ 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 ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟ, ଜୟ ଜୟ ଶ୍ରୀ ଚୈତନ୍ୟ ନିତ୍ୟାନନ୍ଦ ଆର୍ଯ୍ୟ, ଶ୍ରୀ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁଙ୍କର ଜୟ, ଶ୍ରୀ ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁଙ୍କର ଜୟ। ଏ ଶ୍ଳୋକମାନଙ୍କରେ, ଏ ବର୍ଣ୍ଣନାମାନଙ୍କରେ ଶ୍ରୀଲକବିରାଜ ଗୋସ୍ୱାମୀ ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁଙ୍କର ସମ୍ବନ୍ଧରେ କିଛି କହୁଛନ୍ତି। ପ୍ରଥମ କଥା ହେଉଛି, ଅଦ୍ୱୈତ ଆଚାର୍ଯ୍ୟ ପ୍ରଭୁ ହେଉଛନ୍ତି ମୂଳ ଭକ୍ତ ଅବତାର ଶ୍ରୀ ସଂକର୍ଷଣ। ଏ କଥା କହିଲେ ଯେତେ ଅବତାର ଆସିଛନ୍ତି ପ୍ରଭୁ, ସେ କହିଛନ୍ତି ସେ ସମସ୍ତ ଅବତାର ହିଁ ଭକ୍ତ ଭାବ ଭଗବାନ କୃଷ୍ଣଙ୍କୁ ସେବାଇ କରିବା ପାଇଁ ଆସିଛନ୍ତି। ତନ୍ମଧ୍ୟରେ ଅଦ୍ୱୈତ ଗଣନ, ଭକ୍ତ ଅବତାର ହିଁ ଅଦ୍ୱୈତ ଗଣନ। ସେ ଅଦ୍ୱୈତ ତତ୍ତ୍ୱ ସମ୍ବନ୍ଧରେ ଏଠାରେ କହୁଛନ୍ତି। ପର୍ପଟରେ ଶ୍ରୀଲ ପ୍ରଭୁପାଦ ତାଙ୍କର ଭାଷ୍ୟରେ ସେ ଅଦ୍ୱୈତ ତତ୍ତ୍ୱ ସମ୍ବନ୍ଧରେ କହିଛନ୍ତି। ସେ ଅଦ୍ୱୈତ ଆଚାର୍ଯ୍ୟ ସେ ହେଉଛନ୍ତି ଯେ ଶ୍ରୀ ଶଙ୍କର୍ଷଣଙ୍କର ପ୍ରକାଶ। ସେ ଅଦ୍ୱୈତ ଆଚାର୍ଯ୍ୟ ସେ ଯଦିଓ ବିଷ୍ଣୁ ତତ୍ତ୍ୱ, ତଥାପି ସେ ଭକ୍ତ ରୂପରେ ଆସୁଛନ୍ତି, ଶ୍ରୀ ଗୌରକୃଷ୍ଣଙ୍କର ସେବା ଅର୍ଥେ ଆସୁଛନ୍ତି। ସେ ମହାବିଷ୍ଣୁ ଯେ କାରଣ ସାଗରରେ ଶୟନ କରିଛନ୍ତି, ସେ ମହାବିଷ୍ଣୁ ହେଉଛନ୍ତି ମଧ୍ୟ ଶଙ୍କର୍ଷଣଙ୍କର ଅବତାର, ଏକ ପ୍ରକାଶ। ଶଙ୍କର୍ଷଣ ବାସୁଦେବ ଶଙ୍କର୍ଷଣ ପ୍ରଦ୍ୟୁମ୍ନ ନିରୁଦ୍ଧ, ଏ ହେଉଛନ୍ତି ୱାର୍ଡ଼ରୁ ଚତୁର୍ଭୁଜ ପ୍ରକାଶ। ସେ ଚତୁର୍ଭୁଜ ପ୍ରକାଶ ମଧ୍ୟରେ ଯେଉଁ ଶଙ୍କର୍ଷଣ ଅଛନ୍ତି, ସେ ଶଙ୍କର୍ଷଣ ଅରିଜିନାଲ ଇନକାର୍ନେସନ ଅଫ୍ ଏ ଡିଭୋଟି, ମୂଳ ଭକ୍ତ ଅବତାର ଶ୍ରୀ ଶଙ୍କର୍ଷଣ। ସେ ମୂଳ ଭକ୍ତ ଅବତାର ଯେ ଶଙ୍କର୍ଷଣ, ସେ ଅବତାର ମଧ୍ୟରେ ଅଦ୍ୱୈତ ଆଚାର୍ଯ୍ୟ ଗଣ୍ୟ ହେଉଛନ୍ତି। ସେ ଯେ ମହାବିଷ୍ଣୁ ନାମରେ ସ୍ୱୟଂ କରିଛନ୍ତି, କାରଣ ସାଗରରେ ଯିଏକି ମାୟା ଉପରେ ଦୂରେ ରହି ଇଚ୍ଛଣ କରିଥିବା ଯୋଗୁଁ, ମାୟାକୁ ଗର୍ଭବତୀ କରୁଥିବା ହେତୁ ଭୌତିକ ପ୍ରକାଶ ହେଉଛି, ସେଇ ମହାବିଷ୍ଣୁ ଆନନ୍ଦର ମ୍ୟାନିଫେଷ୍ଟେସନ ଅଫ୍ ଶଙ୍କର୍ଷଣ, ଶଙ୍କର୍ଷଣଙ୍କର ଏକ ପ୍ରକାଶ ବୋଲେ ଏଠି ଅଦ୍ୱୈତ ତତ୍ତ୍ୱ ସମ୍ବନ୍ଧରେ ଏ କଥା କହୁଛନ୍ତି। ଶ୍ରୀ ଲକବିରାଜ ଗୋସ୍ୱାମୀ ଯେଉଁ ଅଦ୍ୱୈତଙ୍କର କଥା କହୁଛନ୍ତି ତାର ତତ୍ତ୍ୱ ଇଏ। ସେଥିପାଇଁ ଯେତେ ଆସୁଛନ୍ତି ବିଶ୍ୱଦାଂଶର ଅବତାରମାନେ ପ୍ଲେନାରୀ ମ୍ୟାନିଫେଷନ ଅଫ୍ ଶଙ୍କର୍ଷଣ, ସେ ଶଙ୍କର୍ଷଣଙ୍କର ଯେତେ ପ୍ରକାଶ, ମାନେ ସମସ୍ତେ ପରୋକ୍ଷ ଭାବରେ କୃଷ୍ଣଙ୍କର ପ୍ରକାଶ। ସେଥିପାଇଁ ସେ ଅଦ୍ୱୈତ ଆଚାର୍ଯ୍ୟ ଭକ୍ତ ଅବତାର, ଅବତାରମାନଙ୍କର ଭକ୍ତ ଭାବ ହିଁ ଏଠି ଆବିର୍ଭାବ ହେଉଛି। ଆନେର କି କଥା ସ୍ୱୟଂ ବଳଦେବ ମାସ ଯାହାର ଭାବ ସୁଧ ସଖ୍ୟ ବାତ୍ସଲ୍ୟାଦିମୟ ଦେହ ଆପଣାକେ କରେ ଦାସ ଭାବନା କୃଷ୍ଣ ଦାସ ବିନା ଅଛି ପୁଣ୍ୟ। ଆଉ କାହାର ବା କଥା କହିବା, ଏପରିକି ସ୍ୱୟଂ ବଳଦେବ ମଧ୍ୟ ଯିଏକି ପ୍ରଥମ ବିସ୍ତାର କୃଷ୍ଣଙ୍କର, ସେ ମଧ୍ୟ ଦାସ ଭାବନା କରନ୍ତି, ସେ ମଧ୍ୟ କୃଷ୍ଣ ଦାସ, କୃଷ୍ଣଙ୍କର ଭକ୍ତର ସେବା କରିବା ପାଇଁ ମଧ୍ୟ ଆସନ୍ତି। ଅଦ୍ୱୈତ ତତ୍ତ୍ୱରେ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ମହାବିଷ୍ଣୁ ଜଗତକର୍ତ୍ତା ମାୟାଜ ସୁଜତ୍ୟଜ ତସ୍ୟାବତାର ଏବାୟଂ ଦ୍ୱୈତାଚାର୍ଯ୍ୟ ଈଶ୍ୱର ଅଦ୍ୱୈତଂ ହରିଣା ଦ୍ୱୈତା ତାର୍ଯ୍ୟ ଭକ୍ତି ସଂସନାଥ ଭକ୍ତାବତାରମୀଶଂ ତଙ୍ଗ ଦ୍ୱୈତାଚାର୍ଯ୍ୟ ଆଶ୍ରୟ। ଯେଉଁ ମହାବିଷ୍ଣୁ ମାୟା ଦ୍ୱାରା ଏଇ ଜଗତକୁ ସୃଷ୍ଟି କରନ୍ତି, ଯେଉଁ ମହାବିଷ୍ଣୁ ଇଚ୍ଛଣ କରନ୍ତି ମାୟା ଉପରେ, ସେ ଜଗତକର୍ତ୍ତା ଈଶ୍ୱର ଅଦ୍ୱୈତାଚାର୍ଯ୍ୟ ତାହାଙ୍କର ଅବତାର ମହାବିଷ୍ଣୁ ଅବତାର, ହରିଙ୍କ ଠାରୁ ଅଭିନ୍ନ ବୋଲି ତାଙ୍କର ନାମ ଅଦ୍ୱୈତ, ଭକ୍ତ ଶିକ୍ଷକ ବୋଲି ତାହାଙ୍କୁ ଆଚାର୍ଯ୍ୟ କୁହାଯାଏ। ସେଇ ଭକ୍ତ ଅବତାର ଅଦ୍ୱୈତାଚାର୍ଯ୍ୟ ଈଶ୍ୱର ମୁଁ ଆଶ୍ରୟ କରେ, ଅଦ୍ୱୈତାଚାର୍ଯ୍ୟ ହିଁ ସଦାଶିବ ଭକ୍ତାବତାର ଆଚାର୍ଯ୍ୟ ଦ୍ୱୈତ ଯୋ ଶ୍ରୀ ସଦାଶିବ ଗୌରବଣ ଦେଶ ଦୀପିକାରେ ମଧ୍ୟ କଥା କୁହାଯାଇଛି। ସେ ଅଦ୍ୱୈତାଚାର୍ଯ୍ୟ ମଧ୍ୟ ସଦାଶିବଙ୍କର ଅବତାର, ଇଏ ହେଉଛି ଅଦ୍ୱୈତ ଆଚାର୍ଯ୍ୟଙ୍କର ତତ୍ତ୍ୱ ବା ଅଦ୍ୱୈତ ତତ୍ତ୍ୱ। ତାପରେ ସେ ଅଦ୍ୱୈତ ଭକ୍ତ ଭକ୍ତାବତାର ମଧ୍ୟରେ ଗଣ୍ୟ, ଆଉ ତାଙ୍କର ହୁଙ୍କାରରେ ଗୌରାଙ୍ଗ ମହାପ୍ରଭୁ ଅବତୀର୍ଣ୍ଣ ହେଲେ, ସେ କଥା ଏଠାରେ କୁହାଯାଇଛି। ଯାହାର ହୁଙ୍କାରରେ ଗୌରାଙ୍ଗ ମହାପ୍ରଭୁ ଅବତୀର୍ଣ୍ଣ, ଅଦ୍ୱୈତ ଆଚାର୍ୟ ଗୋସାଇଁର ମହିମା ଅପାର, ଯାହାର ହୁଙ୍କାରେ କହିଲ ଚୈତନ୍ୟ ଅବତାର, ସେ ଅଦ୍ୱୈତ ଆଚାର୍ଯ୍ୟଙ୍କର ହୁଙ୍କାରରେ ଚୈତନ୍ୟ ମହାପ୍ରଭୁ ଅବତୀର୍ଣ୍ଣ ହୋଇଛନ୍ତି। ଚୈତ୍ର ମହାପ୍ରଭୁଙ୍କର ଅବତାର ଯେଉଁ କାରଣ ଅଛି, ଦୁଇ ପ୍ରକାର କାରଣ, ଅନ୍ତରଙ୍ଗ କାରଣ ଆଉ ବହିରଙ୍ଗ କାରଣ, ସେ ବହିରଙ୍ଗ କାରଣ ମଧ୍ୟରୁ ଇଏ ଏକ କାରଣ ଅଦ୍ୱୈତାଚାର୍ଯ୍ୟଙ୍କର ହୁଙ୍କାର, ଅଦ୍ୱୈତ ଭଟ୍ଟାଚାର୍ଯ୍ୟଙ୍କର ଆହ୍ୱାନ, କାହିଁକିନା ଭକ୍ତର ଆହ୍ୱାନରେ ଏଇ ଭଗବାନ ଅବତୀର୍ଣ୍ଣ ହୁଅନ୍ତି। ଭକ୍ତେଚ୍ଛା ଉପାତ ରୂପାୟ ପରମାତ୍ମନି ନମଃ ନମଃ, ଶ୍ରୀମଦ୍ ଭାଗବତରେ କଥା କୁହାଯାଇଛି, ଭକ୍ତ ଇଚ୍ଛାରେ ଭଗବାନ ଅବତୀର୍ଣ୍ଣ ହୁଅନ୍ତି, ଭକ୍ତ ହିଁ ଭଗବାନଙ୍କୁ ଅବତୀର୍ଣ୍ଣ କରେଇପାରିବେ, ଆଉ କେହି ଅବତୀର୍ଣ୍ଣ କରେଇପାରିବେ। ଭକ୍ତି ବସ ମାଧବ, ମାଧବ ଭଗବାନ ଏକମାତ୍ର ଭକ୍ତି ବସ, ଭକ୍ତ ପ୍ରେମ ବାଧ୍ୟ, ଭକ୍ତ ପ୍ରେମରେ ବନ୍ଧା ହୋଇଯାଆନ୍ତି। ଯଦିଓ ସେ ସର୍ବତନ୍ତ୍ର ସ୍ୱତନ୍ତ୍ର ଈଶ୍ୱର, କିନ୍ତୁ ଭକ୍ତ ପରତନ୍ତ୍ର ସେ, ସେ ନିଜେ ସ୍ୱୀକାର କରିଛନ୍ତି, ଆଉ ଭକ୍ତ ପ୍ରେମ ବାଧ୍ୟ ସେ, ଏ ବହୁ ଶାସ୍ତ୍ର ପ୍ରମାଣ ଏହାର ଅଛି। ନ ତଥା ଆମେ ପ୍ରିୟତମ ଆତ୍ମଯୋନି ନ ଶଙ୍କର ନ ସଂକର୍ଷଣ ନ ଶ୍ରୀ ନୈବାତ୍ମା ଯଥା ଭଗବାନ, ଏ ଶ୍ରୀମଦ୍ ଭାଗବତ କରୁଛନ୍ତି। ଉଦ୍ଧବ ତାଙ୍କର ପ୍ରିୟ ଭକ୍ତ କେତେ ପ୍ରିୟ, ତୁମେ ମୋର କେତେ ପ୍ରିୟ, ଏ କେହି ପ୍ରିୟ ନୁହନ୍ତି। ଆତ୍ମଜନି ବ୍ରହ୍ମା ପ୍ରିୟ ନୁହନ୍ତି, ଶଙ୍କର ଶିବଜୀ ମୋର ଏତେ ପ୍ରିୟ ନୁହନ୍ତି, ଶଙ୍କର୍ଷଣ ମଧ୍ୟ ମୋର ଏତେ ପ୍ରିୟ ନୁହନ୍ତି, ଆଉ ଅଙ୍ଗାସୀତା ଲକ୍ଷ୍ମୀ ମୋର ଏତେ ପ୍ରିୟ ନୁହନ୍ତି, ଆଉ ମୋ ନିଜେ ମଧ୍ୟ ମୋର ଏତେ ପ୍ରିୟ ନୁହେଁ। ତୁମେ ଯେତେ ପ୍ରିୟ ଭକ୍ତ ପ୍ରିୟ, ଭକ୍ତ ବତ୍ସଳ ଭଗବାନ, ଭକ୍ତ ଔଷଧ ଭକ୍ତ ପ୍ରିୟ ଭକ୍ତ, ତାଙ୍କ ପରି ପ୍ରିୟ ଆଉ କୃଷ୍ଣଙ୍କର କେହି ନଥାନ୍ତି, ତେଣୁ ଭକ୍ତ ପ୍ରେମରେ ସେ ବନ୍ଧା ହୋଇଯାଆନ୍ତି। ସେଇଠି ଭକ୍ତ ପ୍ରେମାଧୀନତା ସ୍ୱୀକାର କରନ୍ତି, ଯଦିଓ ସେ ସର୍ବତନ୍ତ୍ର ସ୍ୱତନ୍ତ୍ର ତାଙ୍କ ସ୍ୱାତନ୍ତ୍ର୍ୟ ହୋଇଥାନ୍ତି। ଅହଂ ଭକ୍ତୋପରାଧୀନ ଅସ୍ୱତନ୍ତ୍ର ଇବ ନିଜ ସାଧୁ ବିଗ୍ରସ୍ତ ହୃଦୟର ଭକ୍ତି ଭକ୍ତଜନ ପ୍ରିୟ, ଏ କଥା କହିଛନ୍ତି ନବମ ସ୍କନ୍ଦ ଭାଗବତରେ ଅଛି। ମୁଁ ଭକ୍ତ ବତ୍ସଳ ଭକ୍ତ ପ୍ରିୟ, ମୋର ସ୍ୱାତନ୍ତ୍ର୍ୟ କିଛି ନାହିଁ, ଯଦିଓ ସର୍ବତନ୍ତ୍ର ସ୍ୱତନ୍ତ୍ର ଭଗବାନ, କିନ୍ତୁ ଭକ୍ତ ପରତନ୍ତ୍ର ଭକ୍ତ ପ୍ରେମର ଅଧୀନ ମୁଁ, ଏଇଟା କୁହାଯାଇଛି। ତେବେ ଭକ୍ତ ଆହ୍ୱାନ ନ କଲେ ଭଗବାନ ଅବତୀର୍ଣ୍ଣ ହେବେ ନା, ସେଥିପାଇଁ ଅଦ୍ୱୈତାଚାର୍ଯ୍ୟ ତାଙ୍କ ଆହ୍ୱାନରେ ଗୌରାଙ୍ଗ ମହାପ୍ରଭୁ ଅବତୀର୍ଣ୍ଣ ହେଲେ, କାରଣ ଅଦ୍ୱୈତାଚାର୍ଯ୍ୟ ତାଙ୍କ ଜଣେ ପ୍ରିୟ ଭକ୍ତ, ଭକ୍ତ ରୂପରେ ଆସିଛନ୍ତି। ଗୋଲକ ବୈକୁଣ୍ଠ ବିହାରୀ ପୂର୍ଣ୍ଣ ବ୍ରହ୍ମ ଶ୍ରୀକୃଷ୍ଣ ନିଜ ନିତ୍ୟ ପ୍ରିୟ ପରିକର ଜନଙ୍କର ଆହ୍ୱାନ ବ୍ୟତୀତ କୁତ୍ରାପି ଲୋକଲୋଚନରେ ଗୋଚରୀଭୂତ ହୁଅନ୍ତି ନା, सामान्य कारण सहजरे से सर्वजनकर दर्शन पद को आसती ना। ब्रह्मादि देवगण कादर प्रार्थन पूर्ण ब्रह्म श्रीकृष्ण प्रगल ब्रजरी अवतीर्ण होते श्री शांतिपुर नाथ श्री अद्विताचार्य अकिंचना भक्तिर प्रभाव और करुणार्तनादरी प्रेम कल्पतरु श्री गौरांग अवतीर्ण हो प्रकट लीला प्रकाश करती। से अद्विताचार्य कलिहत सकल जीवंकर वेदना निज मध्य अनुभव करती। जीव जगत लगी अंतर कांदे कारण भक्त जे साधु जे से दुख अनुभव करते सर्वभूत आनंद भगवान समस्त जीव जगत एकमात्र मंगला कांक्षी बंधु आर भक्त से अधिक मंगला कांक्षी भगवान का अपेक्षा भक्त आहुरी करुणामय से जो माने साधु भक्त से माने ये बहिर्मुख जीव मान कृष्ण बहिर्मुखता देखी हृदय बड़ व्यथित होता भाई अदिताचार्य कलिहत सकल जीवन वेदना निज मध्य अनुभव करते जीव जगत लगी अंतर कांदे से नामाश्रय अकिंचन भक्ति बल प्रेम पुरुषोत्तम श्री गौरांग महाप्रभु को प्रकट कराते अदित आचार्य गोसाई साक्षात ईश्वर हाँ श्री चैतन्य चर्तामृत श्रील कविराज गोस्वामी वर्णना दे अद्वैताचार्य गोसाई साक्षात ईश्वर महाविष्णु सदा शिवंकर अवतार से निमित्त सकल जीवंकर वेदना अनुभव करिबा को समर्थ विशेषतः समग्र जगत को कृष्ण भक्ति शून्य देखी कृष्ण भक्ति प्रचार निमित्त श्रीकृष्णंकर श्री गौर रूप से प्रकट करांति श्री अद्वैत आचार्य नाम आश्रय किंचना भक्तिर आचार्य श्रीकृष्ण को यही जगत रे समस्तंकर नयन गोचर कराइवा निमित्त से सुदृढ़ प्रतिज्ञा करते कराइमु कृष्णे सर्वे नयन गोचर श्रीकृष्ण को सर्वसमक्ष देखाई न पारे मोर नाम व्यर्थ एपरी अभिनव अद्भुत प्रतिज्ञा कही कुत्रापि शुणी नहांती से तुलसी दल गंगा जल दल किंचना भक्ति श्रीकृष्ण आराधना करी करुण क्रंदन करती करुण क्रंदन सहित श्रीकृष्ण का नाम गान करती श्रीकृष्ण गौर स्वरूप अवतीर्ण हार लोभ थाए अंतरंगा शक्ति जोग माया अद्वैताचार्य कातर आह्वान अपेक्षार था সেই কাতর আহ্বানর ধ্বনি চতুর্দশ লোক ভেদ করি গোলক বৃন্দাবনের অপ্রকট প্রকাশরে প্রবেশ লাভ করে। তাহা দেখি লীলা সূত্র ধারিণী যোগ মায়া শ্রীকৃষ্ণঙ্কর গৌর স্বরূপরে অবতরণ করিবার সংকল্প সুদৃঢ় করান্তি। ফলরে প্রেম পুরুষোত্তম শ্রী গৌরাঙ্গ অবতীর্ণ হন্তি। কলিযুগরে গৌড়োদয়ে শ্রী গৌরাঙ্গঙ্কর অবতীর্ণ হবার একমাত্র কারণ ভক্তের ইচ্ছায় কৃষ্ণের সব অবতার। একমাত্র দেবতাজ্যঙ্কর কাতর আহ্বানরে ইহা সংগঠিত হয়। প্রিয় পার্ষদঙ্কর প্রার্থনা তাহাঙ্কর আগমন পক্ষে এক নির্বার্য হেতু। হৃদানাথ অন্তরঙ্গ শক্তির প্রকাশ তাহাঙ্কর কাতক্রন্দনরে গৌরাঙ্গ গোলকর অপ্রকট প্রকাশকু এই ভূলোককু অবতরণ করন্তি। সপার্ষদ স্বধাম অবতীর্ণ হয়ে নবদ্বীপরে প্রকট প্রকাশরে প্রেম পুরুষোত্তম রূপরে মহাবদ নৃত্যার পরিচয় প্রদান করি নিজর বাঞ্ছা পূরণ করন্তি। শ্রী প্রেম পুরুষোত্তম সচিনন্দন শ্রী শ্রী গৌরাঙ্গ মহাপ্রভু এ অদিতাচার্যঙ্কর হুঙ্কার নিজে কে নাড়ার হুঙ্কার মতো স্থির হয়ে রহবাকে দেইপার না। দের আর টু টাইপস অফ কজেস অবাউট দি ইনকার্নেশন অফ লর্ড চৈতন্য, ইউ আন্ডারস্ট্যান্ড? টু টাইপস অফ কজেস, ডু নো দ্যাট? নো, টু টাইপস, অন্তরঙ্গ কারণ, বহিরঙ্গ কারণ, মুখ্য কারণ, গৌণ কারণ। ইন্টারনাল কজেস অ্যান্ড এক্সটার্নাল কজেস, টু টাইপস অফ কজেস। এক্সটার্নাল কজেস that Krishna came as Jugavatar, Chaitra Mahaprabhu, and preached Juga Dharma, Nam Sankir. Do you understand? This is one of the external causes. Jugavatar comes and preaches Juga Dharma. Do you understand? So Chaitra Mahaprabhu is also Jugavatar. He also came to preach Kali Juga Dharma, Nam Sankirtan. This is one of the external causes. Another external cause is this. Kaviraj Goswami says, Jahar hunkare koilo chaitanya avatar. In a sincere vibration of Sri Dvaitacharya, Chaitanya Mahaprabhu descended. Here. He couldn't stay there. In his abode, spiritual sky. And Advaita Acharya Prabhu was calling him with a roaring voice. Unkar, roaring voice. You understand? The roaring voice every day Advaita Acharya was calling. Come down! You understand? Every day he was worshipping the Lord, Tulsidara and Gangaja. Tulsi leaf and Ganges water, Saragram Sila. You understand? He was worshipping and shedding tears, crying and calling with roaring voice. So, Gauranga Mahaprabhu couldn't stay there in his abode. So he descended. That is the other. And that is the principle. Bhaktyecha upatta rupaya paramatmane namanah. Srimad Bhagavatam says this thing. Bhaktyecha upatta rupaya. The Lord descends by the will of his devotee. You understand? A devotee can make the Lord descend. You understand? Why? Devotee is very dear to the Lord. Pure devotee. You understand? It's very dear to the Lord. What is pure devotee says, Lord does it. Isn't it? A pure devotee says, you Lord, come down, Lord comes down. You go up, and he goes up. You sit down, sit down. You up. Up. max the love, up and down. You understand? A pure devotee can make the love up and down. And the Lord gets pleasure, much pleasure in obeying his pure devotee's order. Isn't it? But because he is very dear to his devotee, he is bound up with the, you understand, rope of love, you see, of his pure devotee. Only his pure devotee can bind him up with that rope, the rope of love. Who can bind him? He is unlimited, isn't it? Ananta. Krishna is ananta, unlimited. Can one bind him? Unlimited. Who is unlimited? No limit. Can one bind? How can he bind? No, he is unlimited. How can one make him limited? By binding. Is it possible? But it is possible, isn't it? But it is possible. A dear devotee makes it possible. Yes, I will bind him up. You understand? And Krishna feels very glad, very pleased. Yes, let my devotee bind me. Thereby he gets pleasure. Thereby he shows to the whole world that my devotee is greater than I. Isn't it? You understand? My devotee is greater than I. Though Krishna is the supreme personality of Godhead, there is nobody superior to him, nobody greater to him. Is there anybody? Nobody is equal to him, nobody is superior to him, nobody is greater than him. But here he shows, no, my devotee is greater than I. Krishna Samya Haita Hoy, Bodo Bhakta Podo. You understand? Krishna Samya Haita Hoy, Bodo Bhakta Podo. Nobody can be equal to Krishna. Can anybody? No. Krishna is supreme. Natta Padra Nanyat Kincha Dasti Dhananjaya. In Bhagavad Gita, Krishna himself has said, there is nobody superior to me. Nobody is superior to him, nobody is equal with him. He is supreme. But Krishna Samya Haita Hoy Bada Bhakta Pada. Bhakta Pada is Bada. The position of a devotee is greater than that of Krishna. If someone becomes his very dear devotee, Krishna makes him greater than himself. You understand? So he becomes bound up with the rope of love of his devotee. Do you understand? Bhakta ame bandhiyache hudaye vitare. Bhakta ame bandhiyache hudaye vitare. Bhakta has bound up Krishna. Where he has bound up? Huh? Have you seen that Krishna is bound up? Have not seen? Huh? Yeah. Mother Yashoda bound him up, isn't it? That's in the upper yuga. So in this yuga, has anybody bound him up? Huh? Have not you seen? No? Bhakta ama bandhiyache hrudaya bhitare. My devotee, your devotee, has bound me up in his heart. Have not you seen it? Dattatreya Das. Bind him up in your heart. Can you? Huh? Can you bind him? No? Be a pure devotee, dear devotee, then you can be able to bind him up. Huh? And Krishna is very much pleased. All right, bind me, bind me, bind me. You understand? Yeah. ভক্ত আমমান ধ্যাতে বুদে তববাস ভগত অন্তরে ইসি দিয়া ডিভোটি বাউন্ড আপ ইন হিজ হার্ট আই হ্যাভ নো পাওয়ার টু ব্রেক দ্যাট বন্ডেজ আই এম বাউন্ড আপ দেয়ার ইসি কৃষ্ণ ইজ ইন বন্ডেজ ডু ইউ আন্ডারস্ট্যান্ড Krishna is in bondage. Can Krishna be in bondage? Huh? Can he? How will he be in bondage? He is ever liberated, supremely independent person. Isn't it? How will he be in bondage? Though he is supremely independent person, ever free, still he accepts bondage. You understand? Still he accepts bondage. And what's the bondage it is? Bondage of law. Pure law. You understand? This bondage of pure law. His dear devotee is pure devotee and see with the rope of law in his heart. He is in bondage. Though he is all-powerful, omnipotent, isn't it? Still, he cannot break that bondage, becomes powerless. I have no power to break such bondage. This is wonderful, isn't it? Huh? This is wonderful. No powerful Lord has no power to break that bondage. Do you understand? Such bondage it is, unbreakable. Krishna tells, Krishna is unable to break that bondage. How can you break? How can you break it? Can you break? Huh? That bondage, bondage of love, pure love. Krishna is unable. How can you, an ordinary jiva? Huh? Krishna cannot, himself cannot break, how he'll want? Krishna say he admits that I am unable to break. I am unable. I have no power. How Krishna will think? Why you think so? You understand? We pure devotee and find Krishna. Gets very much pleasure thereby. You understand? So, Adhidhacharya Prabhu is such a devotee. Only such a devotee can make the Lord descend in this world. You understand? Because devotee is so dear. What he says, Krishna? So, Adhidhacharya Prabhu, such a devotee, that he made Gauranga Mahaprabhu to descend here in this material world. That he says. Adhidhacharya যাহার হুঙ্কারে কইল চৈতন্যবতার অদ্বৈত আচার্য গোসাঁর মহিমা অপার যাহার হুঙ্কারে কইল চৈতন্যবতার দি গ্লোরিজ অফ শ্রী অদ্বৈত আচার্য আর বাউন্ডলেস ফর হিজ সিনসিয়র ভাইব্রেশনস ব্রট অ্যাবাউট চৈতন্য ডিসেন্ট অপন দিস আর্থ